ପ୍ରଥମ ବଂଶାବଳୀ ଅଧ୍ୟାୟ ପନ୍ଦର ଆହୁରି ଦାଉଦ ଆପଣା ପାଇଁ ଦାଉଦ ନଗରରେ ଅନେକ ଗୃହ ନିର୍ମାଣ କଲେ ଆଉ ପରମେଶ୍ୱରଙ୍କ ସିନ୍ଧୁକ ପାଇଁ ଏକ ସ୍ଥାନ ପ୍ରସ୍ତୁତ କରି ତହିଁ ପାଇଁ ଏକ ତମ୍ବୁ ସ୍ଥାପନ କଲେ। ସେ ସମୟରେ ଦାଉଦ କହିଲେ, ଲେବୀୟମାନଙ୍କ ଛଡ଼ା ଆଉ କାହାରି ପରମେଶ୍ୱରଙ୍କ ସିନ୍ଧୁକ ବହିବା କର୍ତ୍ତବ୍ୟ ନୁହେଁ, କାରଣ ପରମେଶ୍ୱରଙ୍କ ସିନ୍ଧୁକ ବହିବା ପାଇଁ ଓ ଚିରକାଳ ତାହାଙ୍କର ପରିଚର୍ଯ୍ୟା କରିବା ପାଇଁ ସଦାପ୍ରଭୁ ସେମାନଙ୍କୁ ମନୋନୀତ କରିଅଛନ୍ତି। ଏଉତାରେ ସଦାପ୍ରଭୁଙ୍କ ସିନ୍ଧୁକ ନିମନ୍ତେ ଦାଉଦ ଯେଉଁ ସ୍ଥାନ ପ୍ରସ୍ତୁତ କରିଥିଲେ, ସେହି ସ୍ଥାନକୁ ତାହା ଆଣିବା ପାଇଁ ସେ ସମସ୍ତ ଇସ୍ରାଏଲ୍କୁ ଜିରୁସାଲମରେ ଏକତ୍ର କଲେ। ଆଉ ଦାଉଦ ହାରନ୍ ସନ୍ତାନଗଣକୁ ଓ ଲେବୀୟମାନଙ୍କୁ ଏକତ୍ର କଲେ। କହାତ ସନ୍ତାନଗଣ ମଧ୍ୟରେ ଉରିଏଲ୍ ପ୍ରଧାନ ଓ ତାହାର ଭ୍ରାତୃଗଣ 120 ଜଣ, ମରାରି ସନ୍ତାନଗଣ ମଧ୍ୟରେ ଅସାୟ ପ୍ରଧାନ ଓ ତାହାର ଭ୍ରାତୃଗଣ 220 ଜଣ, ଗେର୍ସୋମ ସନ୍ତାନଗଣ ମଧ୍ୟରେ ଜୋଏଲ ପ୍ରଧାନ ଓ ତାହାର ଭ୍ରାତୃଗଣ 130 ଜଣ, ଇଲିସାଫନ ସନ୍ତାନଗଣ ମଧ୍ୟରେ ସମୟ ପ୍ରଧାନ ଓ ତାହାର ଭ୍ରାତୃଗଣ 200 ଜଣ, ହିବ୍ରନ ସନ୍ତାନଗଣ ମଧ୍ୟରେ ଇଲିଏଲ ପ୍ରଧାନ ଓ ତାହାର ଭ୍ରାତୃଗଣ 80 ଜଣ, ଉସିଏଲ ସନ୍ତାନଗଣ ମଧ୍ୟରେ ଅମିନାଦବ ପ୍ରଧାନ ଓ ତାହାର ଭ୍ରାତୃଗଣ 112 ଜଣ। ପୁଣି ଦାଉଦ ସାଦକ ଓ ଅବିଆଥର ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ ଉରିଏଲକୁ ଅସାୟକୁ ଓ ଜୋଏଲକୁ ସମୟକୁ ଓ ଇଲିଏଲକୁ ଓ ଅମିନାଦବକୁ ଡାକି କହିଲେ, ତୁମ୍ଭେମାନେ ଲେବୀୟମାନଙ୍କ ପିତୃବଂଶର ପ୍ରଧାନ, ମୁଁ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ସିନ୍ଧୁକ ନିମନ୍ତେ ଯେଉଁ ସ୍ଥାନ ପ୍ରସ୍ତୁତ କରିଅଛି ସେହି ସ୍ଥାନକୁ ତାହା ଆଣିବା ପାଇଁ ତୁମ୍ଭେମାନେ ଓ ତୁମମାନଙ୍କ ଭ୍ରାତୃଗଣ ଉଭୟ ଆପଣମାନଙ୍କୁ ପବିତ୍ର କର, କାରଣ ପ୍ରଥମ ଥର ତୁମେମାନେ ତାହା ନ ବହିବାରୁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଆକ୍ରମଣ କଲେ, ଯେଣୁ ଆମ୍ଭେମାନେ ବିଧିମତେ ତାହାଙ୍କର ଅନ୍ୱେଷଣ ନ କଲୁ। ତହୁ ଯାଜକମାନେ ଓ ଲେବୀୟମାନେ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ସିନ୍ଧୁକ ଆଣିବା ନିମନ୍ତେ ଆପଣମାନଙ୍କୁ ପବିତ୍ର କଲେ। ପୁଣି ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ମୋସା ଯେପରି ଆଜ୍ଞା କରିଥିଲେ, ତଦନୁସାରେ ଲେବୀୟ ସନ୍ତାନମାନେ ପରମେଶ୍ୱରଙ୍କ ସିନ୍ଧୁକକୁ ତହିଁର ସାଙ୍ଗୀ ଦ୍ୱାରା ଆପଣା ଆପଣା କାନ୍ଧରେ ବହିଲେ। ଆଉ ଦାଉଦ ଲେବୀୟମାନଙ୍କର ପ୍ରଧାନ ବର୍ଗଙ୍କୁ କହିଲେ, ତୁମ୍ଭେମାନେ ଆପଣମାନଙ୍କ ଗାୟକ ଭ୍ରାତୃଗଣକୁ ନେବଲ ଓ ବୀଣା ଓ କରତାଳ ବାଦ୍ୟଯନ୍ତ୍ର ନେଇ ଉଚ୍ଚେଇ ସ୍ୱରରେ ଆନନ୍ଦଧ୍ୱନି କରିବା ପାଇଁ ନିଯୁକ୍ତ କର। ତହିଁରେ ଲେବୀୟମାନେ ଜୋଏଲର ପୁତ୍ର ହେମନ୍ଙ୍କୁ ନିଯୁକ୍ତ କଲେ ଓ ତାହାର ଭ୍ରାତୃଗଣ ମଧ୍ୟରୁ ବେରିଖିଅର ପୁତ୍ର ଆସଫ୍ଙ୍କୁ ଓ ସେମାନଙ୍କ ଭ୍ରାତୃଗଣ ମରାରୀ ସନ୍ତାନମାନଙ୍କ ମଧ୍ୟରୁ କୁସାୟର ପୁତ୍ର ଏଥନ୍ଙ୍କୁ ଆଉ ସେମାନଙ୍କ ସଙ୍ଗେ ସେମାନଙ୍କ ଦ୍ୱିତୀୟ ପଦସ୍ଥ ଭ୍ରାତୃଗଣକୁ ଅର୍ଥାତ୍ ଜିଖରିୟକୁ, ବେନ୍ଙ୍କୁ ଓ ଜାସିଏଲ୍କୁ ଓ ସମୀରାମୋତ୍କୁ ଓ ଜିହିଏଲ୍କୁ ଓ ଉନ୍ନିକୁ ଓ ଇଲିଆବକୁ ଓ ବନାୟକୁ ଓ ମାସେୟକୁ ଓ ମତଥିୟକୁ ଓ ଇଲିଫଲେହୁକୁ ଓ ମିକ୍ନେୟକୁ ଓ ଦ୍ୱାରପାଳ ଓବେଦ୍ ଇଦମ୍କୁ ଓ ଜିଓଏଲ୍କୁ ନିଯୁକ୍ତ କଲେ। ଏହି ରୂପେ ହେମନ୍, ଆସଫ୍ ଓ ଏଥନ୍ ଗାୟକମାନେ ପିତ୍ତଳର କରତାଳ ନେଇ ଉଚ୍ଚଧ୍ୱନି କରିବା ପାଇଁ ଆଉ ଜିଖରିୟ, ଅସିଏଲ୍ ଓ ସମୀରାମୋତ୍ ଓ ଜିହିଏଲ୍ ଓ ଉନ୍ନି ଓ ଇଲିଆବ ଓ ମାସେୟ ଓ ବନାୟ ନେବଲ ନେଇ ଅଲାମତ୍ ସ୍ୱର ବଜାଇବା ପାଇଁ, ପୁଣି ମତଥିୟ ଓ ଇଲିଫଲେହୁ ଓ ମକ୍ନେୟ ଓ ଓବେଦ୍ ଇଦମ୍ ଓ ଜିଓଏଲ୍ ଓ ଅଶସ୍ୟ ବୀଣା ବଜାଇ ସିମିନିତ୍ ସ୍ୱରରେ ଆରମ୍ଭ କରିବା ପାଇଁ ନିଯୁକ୍ତ ହେଲେ। ପୁଣି ଲେବୀୟମାନଙ୍କର ପ୍ରଧାନ କନନୀୟ ଗାନ ବିଷୟରେ ନିଯୁକ୍ତ ହେଲା, ସେ ନିପୁଣ ଥିବାରୁ ଗାନ ଶିଖାଇଲା। ଆଉ ବେରିଖିୟ ଓ ଇଲକାନା ସିନ୍ଧୁକର ଦ୍ୱାର ରକ୍ଷକ ହେଲେ। ପୁଣି ସବନୀୟ ଓ ଜୋସାଫଟ ଓ ନଥନେଲ ଓ ଅମାଶୟ ଓ ଜିଖରିୟ ଓ ବନାୟ ଓ ଇଲିଏସର ଯାଜକମାନେ ପରମେଶ୍ୱରଙ୍କ ସିନ୍ଧୁକ ସମ୍ମୁଖରେ ତୁରି ବଜାଇଲେ। ଆଉ ଓବେଦ୍ ଇଦମ୍ ଓ ଜିହିୟ ସିନ୍ଧୁକର ଦ୍ୱାର ରକ୍ଷକ ହେଲେ। ତେଣୁ ଦାଉଦ ଓ ଇସ୍ରାଏଲ୍ର ପ୍ରାଚୀନବର୍ଗ ଓ ସହସ୍ରପତିମାନେ ଓବେଦ୍ ଇଦମ୍ର ଗୃହରୁ ଆନନ୍ଦପୂର୍ବକ ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ଆଣିବାକୁ ଗଲେ। ପୁଣି ଯେଉଁ ଲେବୀୟମାନେ ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ବହିଲେ, ପରମେଶ୍ୱର ସେମାନଙ୍କର ସାହାଯ୍ୟ କରନ୍ତେ, ସେମାନେ 7 ବଳଦ ଓ 7 ମେଷ ବଳିଦାନ କଲେ। ଆଉ ଦାଉଦ ଓ ସିନ୍ଧୁକ ବାହକ ଲେବୀୟମାନେ ଓ ଗାୟକମାନେ ଓ ଗାୟକମାନଙ୍କ ସହିତ ଗୀତ ଶିକ୍ଷକ କନନୀୟ ସମସ୍ତେ ଶୁଭ୍ର କ୍ଷୋମବସ୍ତ୍ରର ଚୋଗା ପିନ୍ଧିଥିଲେ। ଆଉ ଦାଉଦଙ୍କର ଦେହରେ ଶୁଭ୍ର କ୍ଷୋମବସ୍ତ୍ରର ଏଫୋଦ ଥିଲା। ଏହି ରୂପେ ଉଚ୍ଚେଶ୍ୱରରେ ଜୟଧ୍ୱନି କରି ସିଙ୍ଗା ଓ ତୁରି ଓ କରତାଳ ଓ ନେବଲ ଓ ବୀଣା ବଜାଇ ସମଗ୍ର ଇସ୍ରାଏଲ ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ଆଣିଲେ। ପୁଣି ଦାଉଦ ନଗରରେ ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ଉପସ୍ଥିତ ହୁଅନ୍ତେ ସାଉଲଙ୍କ କନ୍ୟା ମିଖଲ ଝରକା ବାଟେ ଅନାଇ ଦାଉଦ ରାଜାଙ୍କୁ ନୃତ୍ୟ ଓ ଆନନ୍ଦ କରିବାର ଦେଖିଲା। ତହିଁରେ ସେ ମନେ ମନେ ତାଙ୍କୁ ତୁଚ୍ଛ କଲା।